आकाशवाणी संबलपुर आंचलिक खबर पढ़ुचन सुप्रति मिश्र जुहार। पहला मुख्य खबर, ओडिशान जातीय राजपथ 326 संप्रसारण आउ विकास लागि 1526 कोटी नो अधिका टंका मंजूर कले केन्द्र कैबिनेट। देश लागि शहीद माधो सिंह बलिदान सारा पृथ्वी न विरल आय कहले मुख्यमंत्री। बरगढ़ जिला घेस न होता वीरता दिवस समारोह गांव विकास लागि घोषणा कले स्वतंत्र साहज। राज्य नुआ मुख्य शासन सचिव भाव दायित्व नेले अनु गर्ग और इंग्राजी नुआ बछर अवसर आज राति 2 बजे नु पुरी श्रीमंदिर न मूल हेबा सर्वसाधारण दर्शन। एथर पूरा खबर, प्रधानमंत्री नरेन्द्र मोदी अध्यक्षता थी आज केन्द्र कैबिनेट बैठक हो बैठक थी ओडिशा देकरी जा 326 नंबर जातीय राजपथ संप्रसारण आउ सुदृढ़ीकरण करबार के केन्द्र कैबिनेट अनुमोदन मिली। इ प्रकल्प लगी मोट 1526 कोटी नु अधिका टंका खर्च होगा। इ प्रकल्प कार्यकारी हेले दक्षिण ओडिशा खासकर गजपति रायगड़ा आउ कोरापुट जिला लोके लाभ पाइबे। देश लागि शहीद माधो सिंह बागी बलिदान उदाहरण सारा पृथ्वी न विरल आए बोली मुख्यमंत्री मोहन चरण माझी कहिछन। बरगढ़ जिला घेस थाने आज शहीद माधो सिंह स्मृति समारोह आउ राज्य स्तरीय वीरता दिवस 2025 पालन कार्यक्रम थी जोग देकरी मुख्यमंत्री श्री माझी घेस महानायकंकु उचित सम्मान दियाजिबा बोली कहिछन। ई अवसर मुख्यमंत्री घेस महाविद्यालय के शहीद माधो सिंह महाविद्यालय भाबे नामित करिछन। महाविद्यालय छात्री मानकर लागि 100 आसन अत्याधुनिक हॉस्टल तैयार लगी 4,40,00,000 नु अधिका टंका व्यय बराद घोषणा करिछन। इतार सहित घेस गांव उन्नति लगी 19 कोटी टंका खर्चा करा जिबा बोली श्री माझी कहिछन।
आदिवासी केवल लड़ाई करे नहीं आंदोलन करे नहीं, आदिवासी मध्य युद्ध सहित समाज गठन दिगरे सामाजिक श्रृंखला रक्षा दिगरे मध्य निजर योगदान को आज सारा पश्चिम ओडिशारे सारा ओडिशारे एवं सारा भारतीय वर्षरे मध्य आमे जौडी देखिबा अनेक वीर आदिवासी लड़ुआ स्वाधीनता संग्रामी हिसाब रे लड़ई करी ये जाति को ये राष्ट्र को सेमाने बलिदान दे।
गेंस जमींदार माधो सिंह आउ ताकर परिवार रा आत्म बलिदान गाथा सबुबेले सुरता हेकि रहबार सहित आइबा पीढ़ी के ठीक राह देखावा। जनजाति छात्र छात्री मानकर ड्रॉप आउट हार कम करबार लागि सरकार शहीद माधो सिंह हातखर्च योजना कार्यकारी करिछन। विकसित भारत आ समृद्ध ओडिशा गठन लागि समको माधो सिंह नीति आदर्श थी अनुप्राणित होकर आगे बढ़वार लागि श्री माझी आह्वान देछन। देशर स्वाधीनता लागि बलिदान देइथिबा बरगढ़ जिल्लार घेंस जमीदार शहीद माधो सिंह को शहीद दिवस अवसर आज तांको श्रद्धांजलि दिया जाउछि। वीर सुरेन्द्र सायंक प्रेरणा थी इंग्रेज मानकर राजस्व आदाय नीति के विरोध करिकरी माधो सिंह सेतेबेलर सरकारकर राग्र शिकार हेतिले। गोटे मिच अभियोग थी संबलपुर जेल न 1858 मसीहा आजिर दिने माधो सिंह को फांसी दिया जाइतला। तांकर बलिदान के सुरता करबार लागि राज्य सरकार 1997 मसीहा नु आजिर दिन के वीरता दिवस भाबे पालन करुछन। राज्य नुआ मुख्य शासन सचिव भाबे अनु गर्ग आज दायित्व नेइछन। भुवनेश्वर लोकसेवा भवन न गोटे खास कार्यक्रम थी श्रीमती गर्ग मनोज आहुजंक नु दायित्व नेइछन। श्रीमती गर्ग हेउछन राज्यर पहला महिला मुख्य शासन सचिव। दायित्व नेबार उत्रु श्रीमती गर्ग कहिछन राज्यर प्रगति तांकर पहला लक्ष्य हेबा। 2036 विजन डक्युमेंट कार्यकारी करबार सहित विकसित भारत 2047 लक्ष्य हासिल करबार दिगे से काम करबे। आइबा दिने बहुत चैलेंज रहिछे मिसिकरी सबे समाधान करबार के ई अवसर नुआ मुख्य शासन सचिव आह्वान देइछन। मुख्य शासन सचिव मनोज आहुजंकर कार्यकाल आज शेष हेइछे। ई अवसर श्री आहुजा आज राजभवन के जाइकिरी राज्यपाल डॉक्टर हरिबाबू कम्भम पाटी को साक्षात करिछन। सूचना अनुसार श्री आहुजा 2024 मसीहा जुलाई मास नु राज्य मुख्य शासन सचिव भाबे दायित्व ग्रहण करथिले। मुख्य शासन सचिव भाबे दायित्व नेबार आघनु आज अनु गर्ग दायित्व थिबा जलसंपद विभाग उन्नयन काम मानकर समीक्षा करिछन। ई अवसर श्रीमती गर्ग 5 बछर नु अयतका समय तक विभाग न सेवा समयाथी सम्मुखीन हेथिबा भिन्न भिन्न आह्वान आउ सफलता बाबे आलोचना करिछन। स्याडे मुख्य शासन सचिव भाबे कार्यकाल र शेष दिने मनोज आहुजा भेल भुवनेश्वर लोकसेवा भवन न गुटे सचिव स्तरीय बैठक थी अध्यक्षता करथिले। राज्य सरकार गाड़ी मोटर प्रदूषण प्रमाणपत्र नहीं हेले ईंधन नहीं मिले नियम लागू करबार समय मार्च 31 तारीख तक बढ़ीछन। प्रदूषण प्रमाणपत्र बाहर करबार लागि या चीनी बहुते भीड़ होउछि। लोक माने चिंता हैरान नहीं हेबे और ठीक समय थी प्रदूषण सर्टिफिकेट बनी पारबे सेताके नजर थी रखिकरी सरकार इ निष्पत्ति नेइछन बोली परिवहन मंत्री विभूति भूषण जेना कहिछन।
ତାର ଫେବୃଆରୀ ଏକଠୁ ଆମର ଥିଲା ମାର୍ଚ୍ଚ ଏକତିରିଶ ତାରିଖ ସୁଦ୍ଧା ସମସ୍ତେ ସମସ୍ତଙ୍କୁ କୋହଳ କରାଯାଇଛି। ଏ ଭିତରେ ସମସ୍ତେ ତାଙ୍କର ଲାଇସେନ୍ସ ନେଇସାରିଥିବେ, ଲୋକେ ଯେମିତି ହଇରାଣ ହବନି ସେଥିପାଇଁ ମଧ୍ୟ ଆମେ ତାକୁ ଏକ୍ସଟେନ୍ସନ୍ ବି କରୁଛୁ। ଗ୍ରୀନ୍ ଷ୍ଟିକର ମାରିବା ମ୍ୟାଣ୍ଡେଟରୀ, ମାରିଲେ କ'ଣ କି ଯାଞ୍ଚ ଅଧିକାରୀମାନଙ୍କ ପାଇଁ ଯେଉଁମାନେ କରୁଥିବେ ତାଙ୍କ ପାଇଁ ସୁବିଧା ହେବ ଏବଂ ମାଲିକମାନଙ୍କ ପାଇଁ ମଧ୍ୟ ସୁବିଧା ହେବ, ଏଇଟା ଏତେ ମ୍ୟାଣ୍ଡେଟରୀ ନୁହଁ।
ରାଜ୍ୟ ସରକାର ରାସନ କାର୍ଡ ଲାଗି ଇ କେୱାଇସି ବନାବାର ସମୟ ଆହୁରି ଦୁଇ ମାସ ବଢ଼େଇଛନ୍। ଇ କେୱାଇସି ବନାବାର ଲାଗି ଶେଷ ତାରିଖ ଆଜି ଥିଲା। ଏବତକ 96% ଲୋକ ଇ କେୱାଇସି କରିସାରିଛନ୍। ରାଜ୍ୟ ସରକାର ଏବତକ 8 ଲକ୍ଷ ରାସନ କାର୍ଡ ବାଣ୍ଟି ସାରିଛନ୍। ସଭେ ଯେନ୍ତା ଇ କେୱାଇସି କରିପାରିବେ ସେଥିର୍ ଲାଗି ଇ ସମୟ ବଢ଼ାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍। ଇଂରାଜୀ ନୂଆବର୍ଷର ଅବସରରେ ଆଇବା କାଲ ମହାପୁରୁମାନଙ୍କର ଦର୍ଶନ ଲାଗି ପୁରୀ ଶ୍ରୀମନ୍ଦିରନ ଆଜିଠାନୁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଜମଲାନ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫ ଜୋରଦାର ପ୍ରସ୍ତୁତି କରାଯାଇଛି। ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନର ମିଳିତ ସହଯୋଗତି ଆଜି ଗୋଟିଏ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଅଧ୍ୟକ୍ଷତା କରିକି ଆଘର ବଛରଠାନୁ ଇ ବଛର ଅତକା ଭିଡ଼ ସମ୍ଭାବନା ଥିବାରୁ ସେହି ହିସାବେ ବ୍ୟବସ୍ଥା କରବାରକେ ପରାମର୍ଶ ଦେଇଛନ୍। ସୂଚନା ଅନୁସାରେ ଆଜି ରାତି 11 ବଜେନୁ ରାତି 2 ବଜେ ତକ ମହାପୁରୁମାନଙ୍କର ପହୁଡ଼ ନୀତି ହେବା। 2 ବଜେ ଦ୍ୱାରଫିଟା ନୀତି କରାଯାଇକରି ଭକ୍ତମାନଙ୍କର ଦର୍ଶନ ଲାଗି ମନ୍ଦିର ଖୋଲାଯିବା। ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ତରଫ ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିନୁ ଆଜି 2ଟା ପ୍ରଳୟ କ୍ଷେପଣାସ୍ତ୍ରର ସଫଳତାର ସହିତ ଉତ୍କ୍ଷେପଣ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳଥି ନିର୍ମିତ ପ୍ରଳୟ କ୍ଷେପଣାସ୍ତ୍ର ହେଉଛି ଗୋଟିଏ ଘାତକ କ୍ୱାସି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର। ଏହି କ୍ଷେପଣାସ୍ତ୍ର ଅତ୍ୟାଧୁନିକ ଦିଗ ନିର୍ଣ୍ଣୟକାରୀ ପ୍ରଣାଳୀ ବ୍ୟବହାର କରିକି ଲକ୍ଷ୍ୟଭେଦ କରିପାରିବା, ଇତାର ସହିତ ବହୁତ ରକମର ଯୁଦ୍ଧାସ୍ତ୍ର ବହନ ବିଲ୍ କରିପାରିବା। ଝାରସୁଗୁଡ଼ା ଜିଲ୍ଲାନ ଶିଳ୍ପାୟନ ଆଉ ଆର୍ଥିକ ବିକାଶକେ ତୁର୍ତ୍ତି କରିବା ଲାଗି ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କର ଅଧ୍ୟକ୍ଷତାଥି ଜିଲ୍ଲାସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାନ ଶିଳ୍ପ ସ୍ଥାପନା ଲାଗି ଆସିଥିବା ଭିନ୍ ଭିନ୍ ନିବେଶ ପ୍ରସ୍ତାବ ବାବଦେ ସମୀକ୍ଷା କରାଯାଇଥିଲା। ଏ ଅବସରରେ ପ୍ରଶାସନ ତରଫ 5ଟା ପ୍ରମୁଖ ନିବେଶ ପ୍ରସ୍ତାବକେ ଅନୁମୋଦନ କରାଯାଇକରି 143 କୋଟିନୁ ଅତକା ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଗୃହୀତ ହୋଇଛି। ଏହି ପ୍ରକଳ୍ପମାନ କାର୍ଯ୍ୟକାରୀ ହେଲେ ଜିଲ୍ଲାନ 833 ଜଣଙ୍କୁ ନିଯୁକ୍ତି ମିଳିପାରିବ। ବୌଦ୍ଧ ଜିଲ୍ଲା ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଇତିହାସ ବିଭାଗ ତରଫ ଗୋଟିଏ ଆଲୋଚନାଚକ୍ର ହୋଇଯାଇଛି। ଆଲୋଚନାଚକ୍ରଥି ଇତିହାସ ଲେଖବାର୍ଥି ପ୍ରତ୍ନତାତ୍ତ୍ୱିକ ଉପାଦାନର ଭୂମିକା ବାବଦେ ଆଲୋଚନା କରାଯାଇଥିଲା। ଇତିହାସ ବିଭାଗ ମୁଖ୍ୟ ଲଲିତ କୁମାର ମେହେରଙ୍କର ସଭାପତିତ୍ୱତି ହୋଇଥିବା ଆଲୋଚନାଚକ୍ରଥି ମୁଖ୍ୟ ଆଲୋଚକ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଡ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରନ ଆଜି ବୌଦ୍ଧ ମହୋତ୍ସବ ପ୍ରଚାର ରଥର ଶୁଭାରମ୍ଭ ହୋଇଛି। ପ୍ରଚାର ରଥକେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଶୁଭାରମ୍ଭ କରିଥିଲେ। ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ ଆଉ ଜିଲ୍ଲା ମହୋତ୍ସବ କମିଟି ତରଫ ଜାନୁଆରୀ 2-5 ତାରିଖ ତକ ହେବାରକେ ଥିବା ବୌଦ୍ଧ ମହୋତ୍ସବ ଆଉ ଭିନ୍ ଭିନ୍ ମେଲା ଲାଗି ଇ ରଥ ପ୍ରଚାର କରବା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବିଜ୍ଞପିତ ଅଞ୍ଚଳ ପରିଷଦ ତରଫ ଆଜି ଜନ ଅଭିଯୋଗ ଶୁଣାଣି ହୋଇଯାଇଛି। ପୌର ଅଧିକାରୀମାନେ 3 ଆଉ 4 ନମ୍ଘର ୱାର୍ଡର ଲୋକଙ୍କର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିଥିଲେ। ଏହି ଅବସରରେ 10ଟା ଅଭିଯୋଗ ଆଗତ ହୋଇଥିଲା। ଖରିଆ ରୋଡ ପୌର ପ୍ରଶାସନ ତରଫ 3 ନମ୍ଘର ୱାର୍ଡନ ହୋଇଥିବା ଅଭିଯୋଗ ଶୁଣାଣି ଶିବିରନ 80ଟା ଅଭିଯୋଗ ଆସିଥିଲା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାଥି ତାଙ୍କର କାର୍ଯ୍ୟାଳୟ ଜିଲ୍ଲା ପାନୀୟ ଜଳ ଆଉ ପରିମଳ କମିଟିର ବୈଠକ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଆଉ ପାନୀୟ ଜଳ ଯୋଗାଣ ଆଉ ପରିମଳ ବିଭାଗର ଭିନ୍ ଭିନ୍ ପ୍ରକଳ୍ପର ସଫଳ ପରିଚାଳନା ବାବଦେ ଜୋର ଦେଇଥିଲେ। ସଫେଇ ବ୍ୟବସ୍ଥା, ବର୍ଜ୍ୟବସ୍ତୁ ପରିଚାଳନା, ସୌର ଜଳ ଯୋଗାଣ ପ୍ରକଳ୍ପ, ଘର ଘର ଜଳ ପ୍ରକଳ୍ପର ସମୀକ୍ଷା କରିଥିଲେ। କର୍ଣ୍ଣାଟକର ଅଲୁର କ୍ରିକେଟ ଷ୍ଟାଡିୟମ୍ର ଓଡ଼ିଶା ଆଉ ଦିଲ୍ଲୀ ଭିତରେ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫି ଗ୍ରୁପ୍ ଡି ମ୍ୟାଚ୍ଟି ଓଡ଼ିଶା ଦଳ ବଡ଼ ସଫଳତା ହାସଲ କରିଛି। ଦିଲ୍ଲୀ ଦଳକେ 79 ରନ୍ଥି ଓଡ଼ିଶା ହରାଇଛି। ମ୍ୟାଚ୍ଟି ଓଡ଼ିଶା ଦଳ 8 ୱିକେଟ୍ ହରିକି 272 ରନ୍ କରିଥିଲା ବେଳକେ ଦିଲ୍ଲୀ ଦଳ 193 ରନ୍ଥି ଅଲ୍ଆଉଟ୍ ହୋଇଯାଇଥିଲେ। ମ୍ୟାଚ୍ଟି ବିପ୍ଲବ ସାମନ୍ତରାୟଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଭାବେ ଘୋଷଣା କରାଯାଇଥିଲା। ରାଜ୍ୟ ଶୀତଲହରୀ ଜାରି ରହିଛି। ଆଇବା 4 ଦିନ ତକ ଧୀରେ ଧୀରେ ରାତିର ତାପମାତ୍ରା 2-3 ଡିଗ୍ରୀ ତକ ବଢ଼ବା ଆଉ ଶୀତ କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଇବାକାଲି ପହପହନୁ ଉତ୍ତର ଆଉ ଭିତ୍ରିଆ ଓଡ଼ିଶାର ବଡ଼ଭାଗୀ ଜାଗାନ ଜବର କୁହୁଡ଼ି ହେବା, ସକାଳୁ ଆଉ ରାତି କମ୍ ଦୁରୁସ୍ ହେବା। ଆଇବାକାଲି ନୂଆ ବଛର ଥିବାରୁ ଲୋକେ ଘରୁ ବାହାରବାର ଆଗନୁ କୁହୁଡ଼ିକେ ନେଇକରି ସତର୍କ ରହିବାରକେ ପାଣିପାଗ ବିଭାଗ ତରଫ ପରାମର୍ଶ ଦିଆଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ ଓଡ଼ିଶାନ ଜାତୀୟ ରାଜପଥ 326ର ସମ୍ପ୍ରସାରଣ ଆଉ ବିକାଶ ଲାଗି 1526 କୋଟି ଅଧିକ ଟଙ୍କା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍ ଦେଶ ଲାଗି ଶହୀଦ ମାଧୋ ସିଂଙ୍କ ବଳିଦାନ ସାରା ପୃଥିନ ବିରଳ ଆଏ କହିଲେ ମୁଖ୍ୟମନ୍ତ୍ରୀ ଆଉ ଇଂରାଜୀ ନୂଆ ବଛର ଅବସରରେ ଆଜି ରାତି 2 ବଜେ ପୁରୀ ଶ୍ରୀମନ୍ଦିର ମୂଲ ହେବ ସର୍ବସାଧାରଣ ଦର୍ଶନ। आज आंचलिक खबर इन शेष जुहार।